ଦେବୀଙ୍କ ସମ୍ମୁଖେ ବଳି ଦବା ପାଇଁ ମନ୍ତ୍ର ପଢି କରୁଥିଲା ବିଚାର।
हनुमान